नमस्कार आकाशवाणी कटक आंचलिक संवाद पढ़ुछंती महेश्वर साहू मुख्य संवाद देश में नागरिकता संशोधन आईन लागू पर रहितादेश देवा मना कले सुप्रीमकोर्ट कार्यक्षेत्र में अत्याधुनिक ज्ञानकौशल प्रयोग को गुरुत्व देवाई प्रशासनिक अधिकारी परामर्श दे राष्ट्रपति पारादीप समुद्र में ब्लाक्रोज बुड़ी मामलें ओडिशा हाइकोर्ट में सीबीआई सत्यपाठ दाखल एवं राज्य 24 जिले में कालबैशाखीर प्रभाव रहा नहीं पाणीपाग केन्द्र सूचना सतर्क रहा जिलापा निर्देश दे स्वतंत्र रिलीफ कमिशनर नागरिकता संशोधन आईन लागू पर रहितादेश देवा सुप्रीमकोर्ट मना कर प्रधान विचारपति जस्टिस डीवाई चंद्रचूड़ अध्यक्षतार गठित तीनजिया खंडपीठ आज यह मामलार शुणी कर राय देश में नागरिकता संशोधन आईन लागू नकर सुप्रीमकोर्टे आवेदन होता 237 पिटिशन शुणी कर खंडपीठ आसंता तीन सप्ताह मध्य जवाब देवाई केन्द्र सरकार को कहते आसंता मस 9 तारीख दिन यह मामलार परवर्त शुणी हो नागरिकता संशोधन आईन को विरोध कर भारतीय मुस्लिम लीग कांग्रेस नेता जयराम रमेश तृणमूल कांग्रेस नेत्री महुआ मैत्र सहित अन्ने सुप्रीमकोर्ट में मामला दायर कर दक्ष और चयचंचल प्रशासन कार्यक्षेत्र में अत्याधुनिक ज्ञानकौशल व्यवहार करने को राष्ट्रपति द्रौपदी मुर्मू प्रशासनिक सेवा अधिकारी परामर्श देते राष्ट्रपति भवन में एक कार्यक्रम में राज्य प्रशासनिक सेवा अधिकारी संबोधित करने अवसर में राष्ट्रपति कहते एक दक्ष एवं स्मार्ट प्रशासन आर्टिफिशियल इंटेलिजेंस एआई ब्लॉकचेन एवं बिग डाटा एनालिटिक्स भली अत्याधुनिक ज्ञानकौशल व्यवहार आवश्यकता रही समृद्ध एवं विविध अनुभूति सहित नूतन चिंताधारा और नूतन ज्ञानकौशल मिश्रण एपरी एक प्रभावशाली परिवर्तन आनीपार जहां कहीं कल्पना करे राष्ट्रपति श्रीमती मुर्मू कहते राज्य में आगामी साधारण निर्वाचन परिप्रेक्षी केन्द्रीय सशक्त बाहन सीएपीएफ एवं राज्य सशस्त्र बाहन एससीपीएफ नूतन संपर्क में एक गुरुत्वपूर्ण बैठक आज लोकसभा भवन में अनुष्ठित मुख्य शासन सचिव प्रदीप कुमार जेना अध्यक्षतार अनुष्ठित बैठक में गृह विभाग अतिरिक्त मुख्य सचिव देवरंजन कुमार सिंह राज्य मुख्य निर्वाचन अधिकारी निकुंज बिहारी धल अतिरिक्त निर्वाचन अधिकारी डाक्टर एन तिरुमला नायक पुलिस डीजी अरुण कुमार षडंगी समेत वरिष्ठ पुलिस अधिकारी उपस्थित थे चारि पर्यायर ओडिशा होगा थिबा मतदान परिप्रेक्षी में जिलागुड़िक आवश्यकता को दृष्टि रखी किपरी भाव पुलिस मुतयन से संपर्क में बैठक में आलोचना होता मतदान केन्द्रगुड़ ईवीएम जोड़ा आरंभ कर स्ट्रंग रूम में कड़ा सुरक्षा व्यवस्था और मतदान दिवस शांति श्रृंखलार सह भोट ग्रहण पर निर्वा विभिन्न पदक्षेप उपर आलोचना कर आसंता मे मस 13 तारीख कोरापुट जिले में लोकसभा एवं विधानसभा निमंत निर्वाचन तेणु कोरापुट जिला एवं पटांगी ब्लॉक प्रशासन मिलित सहयोग में विवादीय कोटे पंचायत विभिन्न सीमांत ग्राम से भोटर मानी मतदान सचेतनता कार्यक्रम कर जिलापाल तथा जिला निर्वाचन अधिकारी भि कीर्तिभाषण उपस्थित पाटसिनेरी मारक्का गंजेपदर और कोटिया ग्राम से भोटर मान मतदान संपर्क में सचेतन कोटिया सुरखुर निर्वाचन समस्त व्यवस्था कर मतदान केन्द्र को जारी भोट देवाई जिलापाल लोकमानंकु निवेदन करथिले पारादीप समुद्र में ब्लाक्रोज जहाज बुड़ी मामलें सीबीआई तरफ आज ओडिशा हाइकोर्ट में सत्यपाठ दाखल ब्लाक्रोज बुड़ी घटनार तदंत सीबीआई पक्ष राज्य सरकार को दुईथर अनुरोध कर सत्यपाठ में उल्लेख रही दुई सप्ताह पर यह मामलार परवर्त शुणी हो साधारण निर्वाचन में प्रतिद्वंदिता करुथिबा प्रार्थी अपराधिक मामला विषय सूचना देवाई भारतीय निर्वाचन कमिशन पक्ष आपण प्रार्थी को बाछत आप प्रस्तुत कर स्मार्टफोन जरिया उपलब्ध हो निर्वाचन में प्रतिद्वंदिता करुथिबा प्रार्थी संबंध में समस्त तथ्य नामांकन स्थिति एवं सत्यपाठर संपूर्ण तालिका प्रार्थी आफिडेविट पोर्टाल affidavit.eci.gov.in ମାଧ୍ୟମରେ ଭୋଟରମାନେ ପାଇପାରିବେ। ରାଜ୍ୟରେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ 30 ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହିତ 21 ଜଣ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 294 ଜଣ ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିଯୁକ୍ତି ସହିତ ତାଲିମ ଦିଆଯାଇଛି। ମତଦାନ କେନ୍ଦ୍ରରେ 2,70,000 କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ପ୍ରତ୍ୟେକ ମତଦାନ କେନ୍ଦ୍ର ଜଣେ ପ୍ରିଜାଇଡିଂ ଅଧିକାରୀ ଏବଂ 5 ଜଣ ପୋଲିଂ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଖଡ଼ପ୍ରସାଦ ଗ୍ରାମରେ ଝାଡ଼ାବାନ୍ତି ଦେଖାଦେଇଛି। ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଖଡ଼ପ୍ରସାଦ ଗ୍ରାମରେ ନଳକୂପ ଏବଂ ଅନ୍ୟାନ୍ୟ ଜଳଯୋଗାଣ ବ୍ୟବସ୍ଥା ଥିବା ସତ୍ତ୍ୱେ କିଛି ଗ୍ରାମବାସୀ ବ୍ରାହ୍ମଣୀ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି, ଯେଉଁଥିପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଚାଲିଛି। ନଦୀ ପାଣି ଓ ମଳନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିରୀକ୍ଷା କରାଯାଉଛି। ଝାଡ଼ବାନ୍ତି ସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି ଡାକ୍ତର ମିଶ୍ର କହିଛନ୍ତି। ବିଶ୍ୱ ତାପମାନ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆର୍କଟିକ୍ ସାଗରରୁ ଧୀରେ ଧୀରେ ବରଫର ପରିମାଣ କମିବାରେ ଲାଗିଛି। କ୍ରମାଗତ ଭାବେ ବିଶ୍ୱ ତାପମାନ ବୃଦ୍ଧିର ପ୍ରଭାବ ଘନ ବରଫରେ ଆବୃତ ଥିବା ଆର୍କଟିକ୍ ସାଗର ଉପରେ ପଡ଼ିବା ଯୋଗୁଁ ମୁକ୍ତ ବିଚରଣ କରୁଥିବା ସାମୁଦ୍ରିକ ଜୀବମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଏକ ଅନ୍ତର୍ଜାତୀୟ ପତ୍ରିକା ନେଚର ରିଭ୍ୟୁ ଅନ୍ ଆର୍ଥ ଆଣ୍ଡ ଏନ୍ଭିରୋନ୍ମେଣ୍ଟରେ ପ୍ରକାଶ ପାଇଥିବା ଏକ ତଥ୍ୟ ଅନୁସାରେ ଆଗାମୀ 10 ବର୍ଷ ମଧ୍ୟରେ ଆର୍କଟିକ୍ ବରଫ ଶୂନ୍ୟ ହୋଇଯିବ। ସେହିପରି ଆମେରିକାର କଲରାଡୋ ୟୁନିଭର୍ସିଟି ଗବେଷକଙ୍କ ଅନୁଯାୟୀ ଆସନ୍ତା 2030 ଅଗଷ୍ଟ ସୁଦ୍ଧା କିମ୍ବା ସେପ୍ଟେମ୍ବର ପ୍ରାରମ୍ଭରେ ଆର୍କଟିକ୍ ସାଗର ବରଫମୁକ୍ତ ହେବ। ସମୁଦ୍ରରେ 10,00,000 କିମିରୁ କମ୍ ଅଂଶରେ ବରଫ ରହିଲେ ତାହାକୁ ବରଫମୁକ୍ତ ବୋଲି କୁହାଯାଇଥାଏ। ଆର୍କଟିକ୍ରେ 33,00,000 ବର୍ଗକିମି କ୍ଷେତ୍ରରେ ବରଫ ଥିବା ରେକର୍ଡ କରାଯାଇଥିଲା, ତେବେ କିଛି ବର୍ଷ ହେଲା ସେପ୍ଟେମ୍ବର ମାସରେ ଆର୍କଟିକ୍ ସାଗରରେ ବରଫ ସ୍ତର ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତି ଲାଗି ରହିଲେ ଧଳା ଚାଗର ବିଛାଇ ରହିଥିବା ଆର୍କଟିକ୍ ସାଗରର ଜଳ ସମ୍ପୂର୍ଣ୍ଣ ନୀଳ ପାଲଟିଯିବ। ସମୁଦ୍ର ବରଫ ଉପରେ ନିର୍ଭରଶୀଳ ଆର୍କଟିକ୍ ଭାଲୁ ସିଲ୍ମାଛଙ୍କ ଜୀବନ ପ୍ରତି ବିପଦ ଦେଖାଦେବ। ସମୁଦ୍ର ପଛକୁ ଘୁଞ୍ଚି ଘୁଞ୍ଚି ଯିବା ସହିତ ଲହଡ଼ି ବୃଦ୍ଧି ପାଇବ ବୋଲି ପତ୍ରିକାରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ପାଣିପାଗ ବଙ୍ଗୋପସାଗରରେ ପଶ୍ଚିମ ବାୟୁପ୍ରବାହ ଏବଂ ନିମ୍ନଚାପ ରେଖା ସୃଷ୍ଟି ଯୋଗୁଁ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। କାଳବୈଶାଖୀ ଯୋଗୁଁ ଆଜି ଓ ଆସନ୍ତାକାଲି 2 ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆଜି କଟକ ଭୁବନେଶ୍ୱର ଦେବନଗରୀ ସମେତ ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରହିଛି। ସୁନ୍ଦରଗଡ଼ ଝାରସୁଗୁଡ଼ା କନ୍ଧମାଳ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି, ଫଳରେ ଗତ କିଛିଦିନର ତାତି ପରେ ରାଜ୍ୟରେ ପାରଦ ତଳକୁ ଖସିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ 2 ଦିନ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ। କେତେକ ସ୍ଥାନରେ କୁଆପଥର ବର୍ଷା ଏବଂ ଖୁବ୍ ଜୋର୍ରେ ପବନ ବହିବା ସହିତ ଝଡ଼ବର୍ଷାର ସମ୍ଭାବନା ଅଛି। 24 ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ଆସନ୍ତାକାଲି ରାଜ୍ୟର ଉପକୂଳ ଏବଂ ଦକ୍ଷିଣ ଭାଗରେ ଏହାର ପ୍ରଭାବ ଅଧିକ ରହିବ। ଆସନ୍ତାକାଲି କଟକ ନୟାଗଡ଼ କନ୍ଧମାଳ ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହିତ ସରକାରଙ୍କୁ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ କୁହାଯାଇଛି। କାଳବୈଶାଖୀର ପ୍ରଭାବ କମିବା ପରେ 22 ତାରିଖରୁ ତାପମାତ୍ରା ବୃଦ୍ଧି ପାଇବା ସହ ପାଣିପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଅନୁମାନ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ଉପରେ ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ। କାର୍ଯ୍ୟକ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗକୁ ଗୁରୁତ୍ୱ ଦେବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି। ପାରାଦୀପ ସମୁଦ୍ରରେ ବ୍ଲାକ୍ ରୋଜ୍ ବୁଡ଼ି ମାମଲାରେ ଓଡ଼ିଶା ହାଇକୋର୍ଟରେ ସିବିଆଇର ସତ୍ୟପାଠ ଦାଖଲ ଏବଂ ରାଜ୍ୟର 24 ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।